राधा गोविंद ପୂଜ୍ୟ ବାବା ଗୋପାଳନନ୍ଦ ଇସ୍କନ ମନ୍ଦିରର ସମସ୍ତ ପୂଜ୍ୟ ଭକ୍ତବୃନ୍ଦ ଏବଂ ଏ ମନ୍ଦିରର ଶୋଭା ବର୍ଦ୍ଧନ କରୁଥିବା ଏବଂ ପ୍ରତ୍ୟେକ ଦିନ ଆସୁଥିବା ମୋ ମା ମାଉସୀ ଭାଇ ଭଉଣୀ ଯାହାଙ୍କ ବ୍ୟତିରେକ ଏ ମନ୍ଦିରର ଶୋଭା ବର୍ଦ୍ଧନ ହୋଇପାରନ୍ତା ନାହିଁ ସେଇମାନଙ୍କୁ ମୁଁ ଆଗେ ପ୍ରଥମେ କୃତଜ୍ଞତା ଜଣାଉଛି ଏବଂ ଖାଲି କୃତଜ୍ଞତା ଜଣାଇଲେ ହେବ ନାହିଁ ମୁଁ ଇସ୍କନ ମନ୍ଦିରର ଯେଉଁ ଗତବର୍ଷ ମୁଁ ବାବା ଗୋକୁଳାନନ୍ଦ ହେଉଛନ୍ତି ମୋର ବଡ଼ ଭାଇ ଆମ ଗାଁର ଜଷ୍ଟ ଗାଁର ନଈ ଏପାରି ସେପାରି ଆମେ ନଈରେ ବସି ବସି ଏପଟକୁ ଆସୁ ତାଙ୍କ ସହିତ କଥା ହେଉ ଏବଂ ଗୋଟାଏ ସ୍କୁଲରେ ପାଠ ପଢ଼ି ଆମେ ହାଇସ୍କୁଲକୁ ଆସୁଛୁ ବାବା ମାୟା ବାବାଙ୍କ ସ୍କୁଲ ଥିଲା ସେଠି ଆଶ୍ରମ ସ୍କୁଲ ଆଶ୍ରମର ପରିବେଶ ଭିତରେ ଆମେ ସବୁ ବଢ଼ିକି ଆସିଛୁ ଯେଉଁଠିକି ପ୍ରଥମ ପିରିୟଡ଼ ହୁଏ ହରେ କୃଷ୍ଣ ହରେ ରାମ ତାପରେ ଯାଇକି ପାଠ ପଢ଼ିବାକୁ ଦେବ ସେଠି ଥିଲା ଆମର ଡ୍ରେସ୍ କୋଡ଼୍ ଥିଲା ଗୋଟେ ମାଳି ପକେଇବ ଲୁଗାଖଣ୍ଡେ ପିନ୍ଧିବ ଚଦର ପକେଇବ ସ୍କୁଲକୁ ଯିବ ଏ ହେଉଛି ଆମର ସବୁ ଦୁନିଆ କଥା ଏବଂ ସେଇ ଆଶ୍ରମ ସ୍କୁଲରୁ ବାବା ଗୋକୁଳାନନ୍ଦ ଆସି ଇଞ୍ଜିନିୟର ହୋଇଥିଲେ ଭୁବନେଶ୍ୱରରେ ଚାକିରି କରିଥିଲେ ଏବଂ ମାୟାବାବୁଙ୍କ ଆଶୀର୍ବାଦ ଏବଂ ପ୍ରଭୁ ରାଧାଗୋବିନ୍ଦଙ୍କ ଆଶୀର୍ବାଦରୁ ସେ ବହୁତ ଉପକୃତି ଯାଇଛନ୍ତି ମୁଁ କହିବା ମୁଁ ନିଜକୁ ଗର୍ବ ଅନୁଭବ କରେ ଆମ ଭିତରୁ ଜଣେ ଭାଇ ଯେ ସାଂସାରିକ ଜୀବନରେ ରହି ଏତେ ଆଧ୍ୟାତ୍ମିକ ଜୀବନରେ ଏତେ ଉପରକୁ ଉଠି ଯାଇଛନ୍ତି ଯାହାଙ୍କୁ ଯାହାଙ୍କ ପାଖରେ ପହଞ୍ଚିବା ଆମ ପକ୍ଷେ ବହୁତ କଷ୍ଟକର ତେଣୁ ମୁଁ ପ୍ରଥମେ ତାଙ୍କୁ ମୋ ଅନ୍ତରର କୃତଜ୍ଞତା ଜଣାଉଛି ଆଉ ଶ୍ରୀପଦ ପାଦସେବା ଅଭୟଚରଣ ଦାସ ଆମର ଆଜି ହେଉଛନ୍ତି ଭାଗବତ କଥା ମହୋତ୍ସବର ସେ ହେଉଛନ୍ତି କଥାକାର ଈଶ୍ୱର ମନ୍ଦିରର ବହୁ ଭକ୍ତ ଏଠି ଉପସ୍ଥିତ ଅଛନ୍ତି ମୁଁ ସେମାନଙ୍କୁ ମନ୍ଦିର ତରଫରୁ ବ୍ୟକ୍ତିଗତ ଭାବରେ ମୋ ତରଫରୁ କୃତଜ୍ଞତା ଜଣାଉଛି ଗତ ବର୍ଷ ଯେତେବେଳେ ଆସିଥିଲେ ମୁଁ ଗୋଟାଏ କଥା କହିଥିଲି ମୁଁ କହିଲି ଏ ମନ୍ଦିରକୁ ଏମିତି ଆସୁଥାନ୍ତି ଏଥରକ ଯେତେବେଳେ ଆମର ଏଜୁକୁଡ଼ି ପଡ଼ି ମିଟିଂ ହେଲା ମୁଁ ଆମ ପ୍ରସ୍ତାବ ଦେଲି କେଉଁଠୁ କିଏ କେମିତି ଆସେ ମୋତେ କହିଲେ ଯେ ଗତଥର ତ ଈଶ୍ୱର ମନ୍ଦିରରୁ ଆଣିଥିଲେ ବହୁତ ଭଲ ହୋଇଥିଲା ତେଣୁ ଈଶ୍ୱର ମନ୍ଦିରରୁ ଡକାଯାଉ ସେମାନେ ଆଗେ କ'ଣ କହୁଛନ୍ତି ମୁଁ ପୁଣି ଟେଲିଫୋନ୍ କରିବି ବାବା ଗୋକୁଳାନନ୍ଦଙ୍କୁ ଏବଂ ମାଡ୍ରାସରେ ଥିଲେ ମୋତେ ବାବା ଅଭୟାନନ୍ଦ ତାଙ୍କୁ ବି ଟେଲିଫୋନ୍ କଲି ସମସ୍ତେ ହଁ ଭଲିଲେ କାରଣ ଇଏ ହେଉଛି ଆଧ୍ୟାତ୍ମିକ କଥା ଠାକୁରଙ୍କ କଥା ମୋ କଥାମୃତ କଥା ତେଣୁ ସେ ହଁ ମାନିଲେ ଆମେ ବହୁତ ଖୁସି ହେଇକିରି ଦେଇଥିଲୁ ଯାହା ହଉ ପ୍ରତିବର୍ଷ 1996 ମସିହାରେ ଆମର ଠାକୁର ପ୍ରତିଷ୍ଠା ହେଇଥିଲେ ସେଇ 96 ମସିହାଠୁ ଆମର ଫୁଲଣ ଯାତ୍ରା ଜନ୍ମାଷ୍ଟମୀ ନନ୍ଦୋତ୍ସବ ପାଳିତ ହେଇକିରି ଆସୁଛି ଆଉ ସମସ୍ତେ ଯେଉଁମାନେ ସଭ ଆମର ଏଠି ଗୋଟାଏ ପରମ୍ପରା ଚାଲିଛି ଆମର ସଭ 100 ଲୋକ ପ୍ରାୟ ଅଛନ୍ତି 100 ଭକ୍ତ ଅଛନ୍ତି ସଭ ସେଇମାନେ କିଛି କିଛି ପଇସା ମନ୍ଦିରରେ କିଛି ନିଜସ୍ୱ ଆୟ ପ୍ରାୟ ନଥିଲା ତେଣୁ ସେଇମାନେ ମାସକୁ କିଛି କିଛି ପ୍ରଣାମୀ ଦେଇ ଏପର୍ଯ୍ୟନ୍ତ ମନ୍ଦିରର ଯାହା କାମ ହେଇଛି ସେଇମାନେ ଦେଇଛନ୍ତି ଆଉ ମୁଁ ବିଶେଷ କରିକି ଆଉ ଥରେ ବି ଧନ୍ୟବାଦ ଦେଉଛି ଯେଉଁମାନେ ମୋ ଆଗରେ ବସିଛନ୍ତି ଯେଉଁ ମା ଭଉଣୀମାନେ ପ୍ରତିଦିନ ସନ୍ଧ୍ୟାରେ କେହି ତ ଭକ୍ତ ପ୍ରାୟ କମ ପୂଜନ କରି ଆସୁଛନ୍ତି ସେଇମାନେ ହିଁ ଭକ୍ତ ସେଇମାନେ ମନ୍ଦିରର ଭାବବର୍ତ୍ତକ ସେଇମାନେ ମନ୍ଦିରର ଆତ୍ମା ମୁଁ ସେଇମାନଙ୍କ ପାଖରେ ଆଉ ଥରେ ବି କୃତଜ୍ଞତା ଜଣାଉଛି ଆଉ ଫେର୍ ବି ଆପଣମାନେ ଆସନ୍ତୁ ସୁସ୍ୱାସ୍ଥ୍ୟରେ ଆସନ୍ତୁ ଆଉ ଆଉ ଗୋଟେ କଥା କହି ରଖିବି ଯେ ମନ୍ଦିରର ଜଣେ ସଭ୍ୟ ପରଶୁରାମ ନାୟକ ଯିଏକି ଚିଫ୍ ଜେନେରାଲ ମ୍ୟାନେଜର ଥିଲେ ଷ୍ଟେଟ୍ ବ୍ୟାଙ୍କର, ସେ ଆମ ମନ୍ଦିରର ସଭ୍ୟ ଥିଲେ, ରିଟାୟାର କରିଥିଲେ, ବହୁତ ଅନୁଷ୍ଠାନ ସହିତ ସେ ଜଡ଼ିତ। ରବିବାର ଦିନ ସେ ଆସିଥିଲେ ଏଠିକି ସବୁଦିନ ଯୋଗ କରିବାକୁ ଆସନ୍ତି, ଠାକୁରଙ୍କୁ ଦର୍ଶନ କରନ୍ତି, ପୁଣି ଗଲାବେଳେ ଠାକୁରଙ୍କୁ ଆଉ ଥରେ ଦର୍ଶନ କରିକି ଯାଆନ୍ତି। ଆଠଟା ବେଳେ ଗଲେ, ସାଢ଼େ ଆଠଟା ବେଳେ ମୁଁ ତାଙ୍କୁ ବାଟରେ ଭେଟିଲି, ନମସ୍କାର କରିଗଲି। ସେ ଘରକୁ ଯାଇଛନ୍ତି, ଚା ଖାଉଛନ୍ତି, ଟଳି ପଡ଼ିବ। ମୁଁ ନିଜକୁ ବିଶ୍ୱାସ କରିପାରିଲି ଯେ ପ୍ରଭୁ ଖେଳା ପ୍ରତିବର୍ଷ ହେଉଛି, ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ତ ଏ ଠାକୁରଙ୍କ ଠାରୁ କ'ଣ ପାଇଛି ଯଦି ବ୍ୟକ୍ତିଗତ ଅନୁଭବ ବା ଅନୁଭୂତି କହିବି ତାହେଲେ ବହୁ ସମୟ ଲାଗିବ, କାରଣ କୀର୍ତ୍ତନ ବା ଇଏ ଜାଣି ହେଇପାରିବ। ଜଗନ୍ନାଥଙ୍କ ଅନୁଭୂତି ଖାଲି ଥରେ କହୁଛି, ମୁଁ ଭେଟନାରୀ କଲେଜରେ ପଢ଼ିଲା ବେଳେ କଲେଜ ୟୁନିୟନର ଭାଇସ୍ ପ୍ରେସିଡେଣ୍ଟ ଥା ରାଜେନ୍ଦ୍ରନାରାୟଣ ସିଂହ ହେଉଛନ୍ତି ମୁଖ୍ୟମନ୍ତ୍ରୀ, ତାଙ୍କୁ ଘେରାଉ କରୁ, ଘେରାଉ ବେଳେ ପୋଲିସ ଆମକୁ ବାନ୍ଧିନେଲା, ବାନ୍ଧିନେଲା ପରେ ଆମକୁ କ୍ରିମିନାଲ ଆମେଣ୍ଡମେଣ୍ଟ ଆକ୍ଟ 7ରେ ହେଲା, ମୁଁ 21 ଦିନ ଜେଲରେ ରହିଲି ସାତଦିନ ଦାୟିତ୍ୱରେ। ତାପରେ ଆସିଲି, କେସ୍ ଲଢ଼ିଲି, ଓକିଲ ମନ ପଟ୍ଟନାୟକ ମରିଗଲେଣି ଓକିଲ, ସିଏ ଆମ କେସ୍ ଲଢ଼ୁଥିଲେ। ପଣ୍ଡାବାବୁ ଜଣେ ଜଜ୍ ଥିଲେ, ଏଠି ଘର କରିଛନ୍ତି, ସେ ଭାଇ ଷ୍ଟ୍ରିକ୍ଟ ଜଜ୍। ମୋତେ ଅକ୍ଷୟବାବୁ କହିଲେ, କହିଲେ ତୋତେ ଜେଲ୍ ହେଇଯିବ, ଯେଉଁମାନେ ଯାଇଥିଲ ସମସ୍ତଙ୍କୁ ଜେଲ୍ ହେଇଯିବ। ଯାହା ପୁରୀ କଲେକ୍ଟରଙ୍କ ପାଖକୁ ଯେ ସେ ଗୋଟାଏ ଲେଖିଦେଲେ ଯେ କେସ୍ଟା ଉଡ୍ର ହେଇଯିବ ବୋଲି ପୁରୀ କଲେକ୍ଟରଙ୍କ ପାଖକୁ କଲେକ୍ଟର ନାହାନ୍ତି, ଅପେକ୍ଷା କଲେ। ତାପରେ ଆସିଲି ଜଗନ୍ନାଥଙ୍କ ପାଖକୁ, ଯେମିତି ତାଙ୍କୁ ନ ପାଇଲି ଜଗନ୍ନାଥ। ସେତେବେଳେ ଇଏ ହେଉଛି 1967 କଥା, କିନ୍ତୁ ଜଗନ୍ନାଥଙ୍କୁ ସେତେବେଳେ କମ୍ ଲୋକ ଭିତରକୁ ପଶିଲି, ସେ ହେଉଛି ବୋଧେ 12ଟା ଗୋଟାଏ ବେଳ ଗୋଟେ ଭୋଗ ଗୋଟେ ଇଏରେ କିଣିକି ନେଇକି ଠାକୁରଙ୍କ ଲୋକ କହି ନାହାନ୍ତି, ଆଖିର 2 ପ୍ରକାର ଭୋଗ ପଡ଼ିବ। ବାପା ବସେଇଥିଲେ, ପାଠ ପଢ଼ିବୁ, ଚାକିରି କରିବୁ, କରିବୁ ସବୁ। ଆଉ କାଲି ସକାଳେ, ଆଜି ତ ଅଛି ଗଭେ, କାଲି ସକାଳେ ଡେମ୍ରେ ଯାଇ ବସିବୁ, ଏଇଟା ତୋର ଇଚ୍ଛା କହୁଛନ୍ତି। ନାଇଁ ନାଇଁ, ଆମେ କାଲି ସୁଧା କିଛି ହେବନି, ଖଲାସ ହେଇଥିବ। ଅନେକ କେହି ପାଖରେ ନାହାନ୍ତି, ମୋର ଲୋମ ପାଖରେ ଥିଲା, କେହି ନାହାନ୍ତି, କହୁଛି କଥା କିଏ। ମୁଁ ଆସିଲି, ଆସିଲା ପରେ ଭୁବନେଶ୍ୱରରେ ପୁରୁଣା ବସ୍ଷ୍ଟାଣ୍ଡ ଯୋଉଟା ଅଛି ସେଇଠି ପହଞ୍ଚିଲି, ଗଙ୍ଗାଧର ପାଇକ ଦେଖାଲି, କହିଲେ ଆଜି କୁଆଡ଼େ ଯାଇଥିଲୁ ବିଚିତ୍ର। ମୁଁ କହିଲି ଯାଇଥିଲି ପୁରୀ କଲେକ୍ଟରଙ୍କୁ ଲେଖା ନେଲି, ନା ଜଜମେଣ୍ଟ ବାହାରିଲେ ପୁରୀ କଲେକ୍ଟର ପାଖକୁ ଯାଉଛୁ, ଭଲ ଆଉ କିଛି କହିବି, ସେଇ ଜଜମେଣ୍ଟ ବାହାରିସାରିଲାଣି କହିଲା ପରେ ମୋର ଟିକେ ଋଣ ହେଲା। ମୁଁ ଭାବିଲି ଜେଲ୍ ତ ଜେଲ୍କୁ ଯିବୁ କାଲି ସକାଳେ, ଆଉ ସେ କହିଲେ ମିଠା ହେଇଛି, ମିଠା ପୁରା ଖଲାସ ହେଇଯାଇଛ। ମୁଁ କହିଲି ପ୍ରଭୁ ଜଗନ୍ନାଥ, ତୁମର ଖେଳା ଏଡ଼େ ବଡ଼ ମଣିଷ ବୁଝିବା ବାପା, ମଣିଷ ବୁଝିପାରିବ ନା, ସେ ହେଉଛି ଜଗନ୍ନାଥଙ୍କ ମୋର ଅନୁଭୂତି। ଆଉ ପ୍ରଭୁଙ୍କ ପାଖରେ ରାଧାଗୋବିନ୍ଦ ଆଉ ମହାଦେବ ଯୁଗା, ଏମାନଙ୍କ ପାଖରେ ବ୍ୟକ୍ତିଗତ ଭାବରେ ଅନୁଭୂତି, ଯାହା ମାଗିଛି ପାଇଛି। ମୁଁ କହିଛି କେତେ ଥର, ଯାହା ମାଗିଛି ପାଇଛି, ମୋ କଲା ଠାକୁର। ଏଇ ଆମର ରେଜରଙ୍କ ଦେହ ଖରାପ, ବଲି ହସ୍ପିଟାଲ, ହସ୍ପିଟାଲରେ ଦେଖିଲି, ଡାକ୍ତର କହିଲେ ଅବସ୍ଥା ଖରାପ, ଆସିଲି ଦୀପ ବସେଇଲି, ପ୍ରଭୁ ଡାକିଲି, କହିଲି ପ୍ରଭୁ ରେଜର ସବୁ କାମ କରୁଥିଲେ, ତାଙ୍କୁ କହୁଛୁ ଏଇଭଳିଆ ଅବସ୍ଥାରେ କ'ଣ କରିବୁ, ଦୀପ ଜାଳିଲ, ସେ ଦୀପ ସେ ଜଳିଲା ତାପର ଦିନ। ଏବଂ ସମସ୍ତେ ଜାଣିଛନ୍ତି ଆମ ତେଜର ହସ୍ପିଟାଲରେ ଅଛନ୍ତି, ଏବଂ ସମୟକ୍ରମେ ସେ ଟିକେ ଇମ୍ପ୍ରୁଭ୍ କରୁଛି। ଇଏ ହେଉଛି ଏଇ ଓ କଲା ଠାକୁର ପ୍ରଭୁ ରାଧା ଗୋବିନ୍ଦ। ଆଉ ମୁଁ ତ ଯାହା କହିଲି ଆପଣଙ୍କ ସମସ୍ତେ ଜାଣିଛନ୍ତି, ମୁଁ ଯାହା ମାଗିଛି ବୁଝିପାରିଲି, ତେଣୁ ସେଇ ଠାକୁରଙ୍କର ଅପାର କରୁଣା ସମସ୍ତଙ୍କ ପାଇଁ ଥାଉ। ଆଶୀର୍ବାଦରେ ସମସ୍ତେ ସୁଖରେ ଥାନ୍ତି। ଏତିକି କହି ମୁଁ ସମସ୍ତଙ୍କୁ ଆଉ ଥରେ ଧନ୍ୟବାଦ କରୁଛି। ଇସ୍କନ ମନ୍ଦିରରୁ ସମସ୍ତେ ପ୍ରତିବର୍ଷ ଭଳି ଆସନ୍ତୁ, କିନ୍ତୁ ଗୋଟାଏ କଥା ଖାଲି କହିବାକୁ, ଆମର ଭକ୍ତଗଣ କମିଯାଉଛନ୍ତି ଏଇ ଇଏ ପାଇଁ, ତେଣୁ ଯିଏ ପାରିବେ ଜଣେକୁ ଡାକି ଆଣନ୍ତୁ ସାଙ୍ଗରେ, ତେଣୁ ଦୁଇ ଜଣ ହେଇଗଲେ ଅନ୍ତତଃ 20 ଜଣ ହେବେ। ଏତିକି କହୁଛି, ପ୍ରଭୁଙ୍କୁ ଆଉ ଥରେ ମୁଣ୍ଡିଆ କରୁଛି କି ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରେ, ସମସ୍ତେ ସୁସ୍ୱାସ୍ଥ୍ୟରେ ଥାଉ।
ଦୃଷ୍ଟାନ୍ତ ବର୍ତ୍ତମାନ ଆମର ସାତ ପୂର୍ଣ୍ଣ ଆମେ ଅନ୍ୟ ପ୍ରତିଶ୍ରୁତି କଥା।